ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ 2036ରେ ସମୃଦ୍ଧ ଓଡ଼ିଶା ଗଠନ ଲାଗି ଭିଜନ ଡକ୍ୟୁମେଣ୍ଟ ପ୍ରସ୍ତୁତ କରିବା ପାଇଁ ଏକ ୱେବ୍ ପୋର୍ଟାଲ ଉନ୍ମୋଚନ କରିଛନ୍ତି। ୱେବ୍ ପୋର୍ଟାଲ ଉନ୍ମୋଚନ କରି ଜନସାଧାରଣଙ୍କୁ ଏଥିପାଇଁ ସୁଚିନ୍ତିତ ମତାମତ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଜନସାଧାରଣ ଏହି ୱେବ୍ ପୋର୍ଟାଲ ସହିତ ହ୍ୱାଟ୍ସଆପ୍ ନମ୍ଘର 6370951920 ଏବଂ ଇମେଲ vision@odisha.gov.in ଜରିଆରେ ରାଜ୍ୟ ସରକାରଙ୍କୁ ଆଜିଠାରୁ 3 ସପ୍ତାହ ମଧ୍ୟରେ ପ୍ରସ୍ତାବ ପଠାଇପାରିବେ। ଭିଜନ ଡକ୍ୟୁମେଣ୍ଟ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ପରିଚାଳନା କମିଟି ଏବଂ 6ଟି ସଚିବସ୍ତରୀୟ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି 2047 ମସିହାରେ ଦେଶ ସ୍ୱାଧୀନତାର 100 ବର୍ଷ ପୂର୍ତ୍ତି ପାଳନ କରିବା ପୂର୍ବରୁ 2036 ମସିହାରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର 100 ବର୍ଷ ପୂର୍ତ୍ତି ପାଳନ କରିବ। 2036 ସୁଦ୍ଧା ଓଡ଼ିଶା $500 ବିଲିୟନ ଅର୍ଥନୀତିରେ ପରିଣତ ହେବାର ଲକ୍ଷ୍ୟ ରଖାଯାଇଛି। ଓଡ଼ିଶା ଯାତ୍ରୀ ଆପ୍କୁ ଗତକାଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି। ଏହି ଆପ୍ ଦ୍ୱାରା ଓଡ଼ିଆ ଯାତ୍ରୀ ସହଜରେ ଅଟୋ ଓ କାର୍ରେ ଯାତ୍ରା କରିପାରିବେ। ବରମୁଣ୍ଡା ବସ୍ଷ୍ଟାଣ୍ଡରେ 12ଟି ଇ ବସ୍ ସେବା ସହିତ ସ୍ୱୟଂଚାଳିତ ଟିକେଟ୍ ଭେଣ୍ଡିଂ ମେସିନ୍କୁ ମଧ୍ୟ ମନ୍ତ୍ରୀ ଶ୍ରୀ ମହାପାତ୍ର ଉଦ୍ଘାଟନ କରିଛନ୍ତି। ଜେଲ୍ରେ ଅଧିକ ଶ୍ରମ କରୁଥିବା କଏଦୀଙ୍କୁ ଦୈନିକ 370 କ୍ୟାଲୋରିଯୁକ୍ତ ଖାଦ୍ୟ ଦିଆଯିବ। ଏ ନେଇ 29 ତାରିଖ ଦିନ ବିଜ୍ଞପ୍ତି ଜାରି କରାଯାଇଥିବା ରାଜ୍ୟ ସରକାର ହାଇକୋର୍ଟରେ ଗତକାଲି ସତ୍ୟପାଠ ଦାଖଲ କରି ସୂଚନା ଦେଇଛନ୍ତି। ପୂର୍ବରୁ ସମସ୍ତ କଏଦୀଙ୍କୁ ସମାନ କ୍ୟାଲୋରିଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଉଥିଲା। ତେବେ ଜେଲ୍ରେ ଅଧିକ ପରିଶ୍ରମ କରୁଥିବା କଏଦୀଙ୍କୁ ଅଧିକ କ୍ୟାଲୋରିଯୁକ୍ତ ଖାଦ୍ୟ ଯୋଗାଇ ଦେବା ପାଇଁ ଆଗତ ମାମଲାର ବିଚାର କରି ହାଇକୋର୍ଟ ସରକାରଙ୍କଠାରୁ ରିପୋର୍ଟ ମାଗିଥିଲେ। ବାତ୍ୟା ଦାନା କ୍ଷତିଗ୍ରସ୍ତ ସହାୟତା ଓ ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟ ପାଇଁ ଲୋକସେବା ଭବନରେ ବିଭିନ୍ନ ସଂସ୍ଥା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଗତକାଲି ସହାୟତା ପ୍ରଦାନ କରିଛନ୍ତି। ସମୁଦାୟ 6ଟି ସଂସ୍ଥା ପକ୍ଷରୁ 71 ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ବାତ୍ୟା ସହାୟତା ପାଇଁ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଖୋର୍ଦ୍ଧା ରୋଡ୍ ବଲାଙ୍ଗୀର ରେଳ ଲାଇନ୍ରେ ଅଟ୍ରିରେ ନୂଆ ପ୍ୟାସେଞ୍ଜର ହଲ୍ଟ ଉଦ୍ଘାଟିତ ହୋଇଛି। ଉଦ୍ଘାଟନୀ ସମାରୋହରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଜନସାଧାରଣଙ୍କ ବହୁଦିନର ଦାବି ପୂରଣ ହୋଇଥିବା କହିଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ଅଟ୍ରି ପ୍ୟାସେଞ୍ଜର ହଲ୍ଟରେ 467 ମିଟର ଦୈର୍ଘ୍ୟ ପ୍ଲାଟଫର୍ମ, 6ଟି ଯାତ୍ରୀ ଆଶ୍ରୟସ୍ଥଳୀ ଏବଂ ବୁକିଂ କାଉଣ୍ଟର ଆଦି ନିର୍ମାଣ କରାଯାଇଛି। ଏଥିପାଇଁ 58 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଆଜି ଆନନ୍ଦ ଓ ଆଲୋକର ପର୍ବ ଦୀପାବଳି। ଏଥିସହ ଦେବୀପୀଠମାନଙ୍କରେ କାଳୀପୂଜା ଆରମ୍ଭ ହେଉଛି। ପରିବେଶ ଅନୁକୂଳ ଦୀପାବଳି ପାଳନ ପାଇଁ ସରକାର ପ୍ରାଥମିକତା ଦେଇଛନ୍ତି। କେବଳ ସବୁଜ ବାଣକୁ ଅନୁମତି ଦିଆଯାଇଛି। ରାତି 9ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି। ତେବେ ତୀବ୍ର ଶବ୍ଦଯୁକ୍ତ ବାଣ ବିଶେଷକରି ହସ୍ପିଟାଲ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଫୁଟାଇବା ଲାଗି ବାରଣ କରାଯାଇଛି। ଆସନ୍ତାକାଲି ଶ୍ରୀମନ୍ଦିରରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବୟାଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡାକ ତଥା ଅମାବାସ୍ୟା ଠାକୁରଙ୍କର ସାଗର ବିଜେ ନୀତି ଅନୁଷ୍ଠିତ ହେବ। ଏଥିନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ବେଳେ 26 ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ ହେବେ। ସିଂହଦ୍ୱାର ସମ୍ମୁଖ ବଡ଼ଦାଣ୍ଡରେ ପୟାଶ୍ରାଦ୍ଧ ଓ ବଡ଼ବଡ଼ୁଆ ଡାକିବା ପାଇଁ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବ। ତେବେ ଆଜି ମଧ୍ୟରାତ୍ରିରେ ଶ୍ରୀକ୍ଷେତ୍ରରେ ଥିବା ଶ୍ୟାମାକାଳୀ, ଦକ୍ଷିଣକାଳୀ, ବାଟକାଳୀ ଓ ଗଛକାଳୀଙ୍କ ସମେତ ବୀର ଗୋବିନ୍ଦପୁର ଗ୍ରାମରେ ଥିବା ପ୍ରସିଦ୍ଧ ମା' ଦକ୍ଷିଣକାଳୀଙ୍କ ମନ୍ଦିରରେ କାଳୀପୂଜା ଲାଗି ଆୟୋଜନ ଚାଲିଛି। ସେହିପରି ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଭଦ୍ରକାଳୀ ପୀଠରେ 7ଦିନିଆ ମହାଯଜ୍ଞ ଗୀତାଯଜ୍ଞ ଅନୁଷ୍ଠିତ ହେଉଛି। ଅନ୍ୟପକ୍ଷରେ ଆସନ୍ତା 3 ତାରିଖରେ କଟକରେ କାଳୀ ଭସାଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି। ଭସାଣ ଉତ୍ସବକୁ ଶୀଘ୍ର ଶେଷ କରିବା ଲାଗି ସମୟସୀମା ଧାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ପୂଜା ଦାୟିତ୍ୱରେ ଥିବା ସମସ୍ତ ଅଧିକାରୀଙ୍କୁ ଡାକି ନିଷ୍ପତ୍ତି ନେବାକୁ ଅଦାଲତ ଆଦେଶ ଦେଇଛନ୍ତି। ପବିତ୍ର ଦୀପାବଳି ଅବସରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟପାଳ ରଘୁବର ଦାସ ତାଙ୍କ ବାର୍ତ୍ତାରେ ଦୀପାବଳି ପର୍ବ ଆମ ସମୃଦ୍ଧ ସାଂସ୍କୃତିକ ଅସ୍ମିତା ଓ ଆଧ୍ୟାତ୍ମିକତାର ପ୍ରମୁଖ ଅଂଶ ଓ ଅଙ୍ଗ ବୋଲି କହିଛନ୍ତି। ଦୀପାବଳି ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧି ଆଣୁ ବୋଲି ସେ କାମନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୀପାବଳି ଅବସରରେ ବିକଶିତ ଓଡ଼ିଶା ଗଠନ ପାଇଁ ଆଗେଇ ଆସିବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିଶାଖାପାଟଣା ମଧ୍ୟରେ ଗତ ମଙ୍ଗଳବାରଠାରୁ ଆସନ୍ତା ମାସ 15 ତାରିଖ ଯାଏଁ ଅଣସଂରକ୍ଷିତ ଜନସାଧାରଣ ବିଶେଷ ଟ୍ରେନ୍ ଚଳାଚଳ କରାଇବାକୁ ରେଳ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ବିଶାଖାପାଟଣା ଭୁବନେଶ୍ୱର ଜନସାଧାରଣ ବିଶେଷ ଟ୍ରେନ୍ ବିଶାଖାପାଟଣାରୁ ମଧ୍ୟାହ୍ନ 12ଟାରୁ ଛାଡ଼ି ବିଜୟନଗରମ୍ ଓ ବ୍ରହ୍ମପୁର ଦେଇ ରାତି 7:45ରେ ଭୁବନେଶ୍ୱରରେ ପହଞ୍ଚବ। ସେହିଭଳି ଭୁବନେଶ୍ୱରରୁ ରାତି 10:30ରେ ଛାଡ଼ି ସକାଳ 8:45ରେ ବିଶାଖାପାଟଣାରେ ପହଞ୍ଚିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।